ମୁଁ ସନ୍ଧ୍ୟାରାଣୀ ଦେବୀ, ରାଜ୍ୟ ଗ୍ରାମ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନ ଭୁବନେଶ୍ୱର, ସାମାଜିକ ଶିକ୍ଷା ବିଭାଗର ଇନ୍ସଟ୍ରକ୍ଟର। ମୁଁ ଆଜି ଏହି ଋତୁସ୍ରାବ ସ୍ୱଚ୍ଛତା ଦିବସ ଅବସରରେ କହିବାକୁ ଚାହୁଁଛି ଯେ ଆମେ ସମସ୍ତେ ଋତୁସ୍ରାବ ଗୋଟିଏ ଲଜ୍ଜାଜନକ ବିଷୟ ବୋଲି ଭାବିଥାଉ। ସାଧାରଣତଃ ପରିବାରରେ କିଶୋରୀ ବାଳିକା ଓ ମହିଳାମାନେ ଏହାକୁ ନେଇ ଲଜ୍ଜା ଅନୁଭବ କରିଥାନ୍ତି ଏବଂ କାହା ପାଖରେ ଆଲୋଚନା କରିବା ପାଇଁ ସଙ୍କୋଚ କରିଥାନ୍ତି। କିନ୍ତୁ ଋତୁସ୍ରାବ ସମୟରେ ସ୍ୱଚ୍ଛତା ଅବଲମ୍ବନ କରିବା ନିହାତି ଦରକାର। ସ୍ୱଚ୍ଛତା ଅବଲମ୍ବନ ନକଲେ ଏହା ଆମ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ, ଏପରିକି ପ୍ରଜନନ କ୍ଷମତା ମଧ୍ୟ ବାଧାପ୍ରାପ୍ତ ହୁଏ। ଏଣୁ ଋତୁସ୍ରାବ ସମ୍ବନ୍ଧରେ ମହିଳାମାନେ ପରିବାରରେ କିପରି ଖୋଲାଖୋଲି ଭାବରେ ଆଲୋଚନା କରିପାରିବେ ଆଉ ଏଥିରେ ପୁରୁଷମାନଙ୍କର ସହଭାଗିତା କିପରି ରହିବ, ତାହା ନିଶ୍ଚିତ କରାଇବା ହେଉଛି ଆଜି ଦିବସର ଲକ୍ଷ୍ୟ। ଋତୁସ୍ରାବ ସମୟରେ ସ୍ୱଚ୍ଛତା ଅବଲମ୍ବନ କରିବା, ପୁଷ୍ଟିକର ଖାଦ୍ୟ ଖାଇବା ଏବଂ ଋତୁସ୍ରାବ ସମ୍ବନ୍ଧରେ ସାମାଜିକ ଭ୍ରାନ୍ତ ଧାରଣାକୁ ଦୂରୀକରଣ କରିବା ଆଜି ଦିନର ମୂଳ ଲକ୍ଷ୍ୟ। ଏଣୁ ଆଜି ଏହି ଦିବସରେ ଆମେ ସମସ୍ତେ ଶପଥ ନେବା ଯେ ଋତୁସ୍ରାବକୁ ଏକ ସାଧାରଣ ପ୍ରକ୍ରିୟା ଭାବରେ ଯେମିତି ଆମେ ସମସ୍ତେ ଗ୍ରହଣ କରିପାରିବା।